ଆଜି ଆମେ ଗୋଟେ ବହୁତ ମଜାଦାର ବିଷୟରେ ଗଭୀର ଭାବେ କଥା ହେବା।
ହଁ, କେଉଁ ବିଷୟ?
ଗୋଟେ ଉତ୍ସ ଅଛି ଏଆଇର ସୁନ୍ଦର ପ୍ରୟୋଗ, ଆଉ ତା ଭିତରେ ଗୋଟେ ଖାସ ଅଧ୍ୟାୟ।
ଆଚ୍ଛା, କୋ ଅଧ୍ୟାୟ?
ତାର ଶୀର୍ଷକ ହେଉଛି ଏଆଇ କୁ ଅପନାନ୍ତୁ, ଶୀର୍ଷକ ଉଠନ୍ତୁ।
ବା, ବହୁତ ଆକର୍ଷଣୀୟ ନା।
ହଁ ନା? ତେବେ ଏହାର ମୂଳ କଥା ହେଉଛି କେମିତି ଆମେ କୃତ୍ରିମ ବୁଦ୍ଧିମତା ମାନେ ଏଆଇ କୁ ଚତୁର ଭାବେ ବ୍ୟବହାର କରିପାରିବା,
ଯାହାଦ୍ୱାରା
ଆମେ ନିଜ କାମରେ ଆହୁରି ଦକ୍ଷ ହେବା, ଅଧିକ ପ୍ରଭାବଶାଳୀ ହେବା, ଆଉ ହଁ, ସୃଜନଶୀଳ ବି।
ବୁଝିଲି। ତେବେ ଉତ୍ସର ମୂଳ ମନ୍ତବ୍ୟ ସେଇଆ ଯେ ଯିଏ ଏଆଇକୁ ଠିକ୍ ଭାବରେ ବ୍ୟବହାର କରିବା ଶିଖିବ,
ହଁ,
ସେ ବହୁତ ଜଲ୍ଦି ନିଜ କାମରେ ପୁରା ଶ୍ରେଷ୍ଠ ସ୍ତରକୁ ଯାଇପାରିବ, ମାନେ ଟପ୍ ଚ୍ୟାଲେଣ୍ଟ।
ଏ ଚତୁରତାର ସହ ବ୍ୟବହାର କରିବା କଥାଟା ଟିକେ ଗୁରୁତ୍ୱପୂର୍ଣ୍ଣ ଲାଗୁଛି, କେମିତି କହୁଛି ଉତ୍ସଟି?
ହଁ, ଏଥିର ମୁଖ୍ୟତଃ ତିନିଟା କଥା କୁହାଯାଇଛି। ପ୍ରଥମତଃ ଦକ୍ଷତା।
ଦକ୍ଷତା ମାନେ କେମିତି?
ମାନେ ଯେମିତି ଦେଖନ୍ତୁ ଏଆଇ ଆମର ସେହିସବୁ କାମ କରିଦେଇପାରେ ଯେଉଁଥିରେ ବହୁତ ସମୟ ଯାଏ।
ଯେମିତି?
ଏମିତିକି ରିପୋର୍ଟ ବନେଇବା, ଇମେଲ ଲେଖିବା, ମିଟିଂ ସେଟ୍ କରିବା, କିମ୍ବା ବହୁତ ସାରା ତଥ୍ୟକୁ ଜଲ୍ଦି ବିଶ୍ଳେଷଣ କରିବା।
ଆଚ୍ଛା, ତେଣୁ ଆମ ସମୟ ବଞ୍ଚିବ।
ହଁ, ଆଉ ସେଇ ସମୟକୁ ଆମେ ଅଧିକ ଗୁରୁତ୍ୱପୂର୍ଣ୍ଣ କାମରେ ଲଗେଇପାରିବା ଯେଉଁଠି ଆମ ମଣିଷ ବୁଦ୍ଧିର ବେଶୀ ଦରକାର।
ବୁଝିଲି। ମାନେ କମ୍ ସମୟରେ ବେଶୀ କାମ, କିନ୍ତୁ ଦକ୍ଷତା ସାଙ୍ଗକୁ ଆପଣ କହୁଥିଲେ ପ୍ରଭାବଶାଳିତା ବି।
ହଁ, ଦ୍ୱିତୀୟ କଥା ହେଉଛି ପ୍ରଭାବଶାଳିତା।
ଏ ଦୁଇଟା ଭିତରେ ଫରକ କ'ଣ? କେବଳ ଜଲ୍ଦି କାମ କରିଥିଲେ ତ ହେଲା?
ନା, ସେମିତି ନୁହେଁ। ଦେଖନ୍ତୁ, ଦକ୍ଷତା ମାନେ କାମକୁ ଶୀଘ୍ର କରିବା, କିନ୍ତୁ ପ୍ରଭାବଶାଳିତା ମାନେ ଠିକ୍ କାମକୁ ଠିକ୍ ଭାବରେ କରିବା।
ଓହୋ!
ଆଉ ଉତ୍ସାହ କହୁଛି ଏଆଇ ଏଥିରେ ବି ସାହାଯ୍ୟ କରେ।
କେମିତି?
ଯେମିତି ଏଆଇ ଆମକୁ ତଥ୍ୟ ଦେଖି ଭଲ ନିଷ୍ପତ୍ତି ନେବାରେ ସାହାଯ୍ୟ କରିପାରେ, ବଜାରରେ କ'ଣ ଚାଲିଛି ତାର ପୂର୍ବାନୁମାନ କରିପାରେ।
ଆଚ୍ଛା।
କିମ୍ବା ଗ୍ରାହକଙ୍କ ପାଇଁ କେମିତି ଆହୁରି ଭଲ ଅନୁଭୂତି ତିଆରି କରିହେବ ସେଥିରେ ବି ବାଟ ଦେଖାଇପାରେ।
ତେଣୁ ଖାଲି କାମର ଗତି ନୁହେଁ, କାମର ଗୁଣବତ୍ତା ବି ସୁଧୁରିବା।
ହଁ, ଠିକ୍ ସେଇଆ, କାମର ଫଳାଫଳ ଭଲ ହେବ।
ଏଇଟା ବହୁତ ଭଲ କଥା। ଆଉ ତୃତୀୟ କଥା କ'ଣ ଥିଲା? ସୃଜନଶୀଳତା।
ହଁ, ତୃତୀୟଟି ହେଉଛି ସୃଜନଶୀଳତା।
ଏଠି ଅନେକଙ୍କର ଡର ଥାଏ, ଲାଗେ ଏଆଇ କାଳେ ଆମ ଜାଗା ନେଇଯିବ। ଉତ୍ସ କ'ଣ କହୁଛି?
ଏ ଉତ୍ସଟି କିନ୍ତୁ ଏଆଇକୁ ଗୋଟେ ପ୍ରତିଯୋଗୀ ଭାବରେ ଦେଖୁନି, ବରଂ ଗୋଟେ ସହଯୋଗୀ ଭାବରେ।
ସହଯୋଗୀ କେମିତି?
ମାନେ ଏଆଇ ଆମକୁ ନୂଆ ନୂଆ ଆଇଡିଆ ଦେଇପାରେ, ଅଲଗା ଅଲଗା ଡିଜାଇନ୍ ବା ଲେଖା ଷ୍ଟାଇଲ୍ ଦେଖାଇପାରେ, କୌଣସି ସମସ୍ୟାକୁ ଗୋଟେ ନୂଆ ଦୃଷ୍ଟିର ଦେଖିବାରେ ସାହାଯ୍ୟ କରିପାରେ।
ତେବେ ଏହା ଆମ ସୃଜନଶୀଳତାକୁ କମେଇବନି, ବରଂ ବଢ଼େଇବ।
ହଁ, ଏମିତି ଲାଗୁଛି ଏହା ଗୋଟେ ଉପକରଣ ପରି ଯାହା ଆମ ଚିନ୍ତାକୁ ଆହୁରି ବଢ଼େଇବ।
ତେବେ ଏ ତିନିଟା କଥାକୁ ମିଶେଇଦେଲେ ଅଧିକ ଦକ୍ଷତା, ଅଧିକ ପ୍ରଭାବଶାଳିତା ଆଉ ବଢ଼ିଆ ସୃଜନଶୀଳତା,
ହଁ,
ଏ ତିନିଟା କ୍ଷେତ୍ରରେ ଏଆଇକୁ ଚତୁର ଭାବରେ ବ୍ୟବହାର କଲେ, ଉଚ୍ଚ କହୁଛି, ଆମେ ସେହି ଶୀର୍ଷ ପ୍ରତିଭା ବର୍ଗକୁ ଯାଇପାରିବା।
ନିଶ୍ଚୟ, କଥାଟା ବହୁତ ଦୃଢ଼ ଲାଗୁଛି।
ହଁ, ନିଶ୍ଚୟ।
ଆଉ ଗୋଟେ କଥା ଅଛି, ଉତ୍ସଟି ଏସବୁକୁ କେବଳ ଅଫିସ୍ କାମରେ ସୀମିତ ରଖୁନି।
ଆଚ୍ଛା, ଆଉ କୋଉଠି?
ଏହାକୁ କର୍ପୋରେଟ୍ ଜୀବନ, ଆମେ ଜୀବନରେ ଯାହା ଶିଖୁଛେ ଆଉ ଆମର ପୁରା ଜୀବନର ଅନୁଭୂତି ସହିତ ବି ଯୋଡ଼ୁଛି।
ଓହୋ!
ମାନେ ଏଆଇକୁ ଆପଣେଇବାଟା ଖାଲି ଗୋଟେ ଟେକ୍ନିକାଲ ସ୍କିଲ୍ ନୁହେଁ, ଏହା ଗୋଟେ ଜୀବନ କୌଶଳ ପାଲଟି ଯାଉଛି।
ଏଇଟା ଗୋଟେ ବଡ଼ କଥା, ଖାଲି ଟେକ୍ନୋଲୋଜି ନୁହେଁ, ପୁରା ଜୀବନର କଥା।
ହଁ, ଆଉ ଏଇ ପ୍ରସଙ୍ଗରେ ଗୋଟେ କଥା ମନକୁ ଆସୁଛି, ଉତ୍ସରେ ଯେଉଁ ଚିନ୍ତାଧାରା ଅଛି ତାହା ବୋଧହୁଏ ରୂପେଶ ଦିଲ୍ସେ ନାଁରେ ଜଣାଶୁଣା।
ରୂପେଶ ଦିଲ୍ସେ, ଏଇଟା କ'ଣ?
ଏହା ହେଉଛି ରୂପେଶ ଜୈନଙ୍କର ବ୍ୟକ୍ତିଗତ ଜୀବନର ଅନୁଭୂତି ଆଉ ଚିନ୍ତାଧାରା, ହୃଦୟରୁ ରୂପେଶ ଆପଣ କହିପାରନ୍ତି।
ଆଚ୍ଛା, ତାଙ୍କ ନିଜ ଅନୁଭୂତିରୁ ଏସବୁ କଥା ଆସିଛି?
ହଁ, ଏମିତି ଲାଗୁଛି। ଏଥିରୁ ଜଣାପଡ଼ୁଛି କେମିତି ଜଣଙ୍କର ନିଜ ଜୀବନଯାତ୍ରା ଏମିତି ଗଭୀର କଥା ସବୁକୁ ଜନ୍ମ ଦେଇପାରେ।
ବହୁତ ବଢ଼ିଆ। ତେବେ ଏ ଆଲୋଚନାରୁ ମୁଖ୍ୟ ଶିକ୍ଷା ସ୍ପଷ୍ଟ ହୋଇଗଲା।
ହଁ, କ'ଣ ସେଇଟା?
ଯେ ଦକ୍ଷତା, ପ୍ରଭାବଶାଳିତା ଆଉ ସୃଜନଶୀଳତା ବଢ଼େଇବାକୁ ହେଲେ ଏଆଇକୁ ଖାଲି ବ୍ୟବହାର କଲେ ହେବନି,
ତାକୁ ବୁଦ୍ଧିମତାର ସହ ଆପଣେଇବାକୁ ପଡ଼ିବ।
ହଁ, ଠିକ୍ ସେୟା। ଆଉ ଉତ୍ସ ଅନୁସାରେ ଏଇଟା ହିଁ ଆଗକୁ ବଢ଼ିବାର ଆଉ ଶୀର୍ଷରେ ପହଞ୍ଚିବାର ବାଟ।
ନିଶ୍ଚୟ, ଏହା ଆମକୁ ଗୋଟେ ପ୍ରଶ୍ନ ପାଖରେ ଛାଡ଼ି ଦେଉଛି, ନୁହେଁ କି?
କେଉଁ ପ୍ରଶ୍ନ?
ଯଦି ଏଆଇକୁ ଏମିତି ଚତୁର ଭାବରେ ବ୍ୟବହାର କରିବା ଏତେ ଜରୁରୀ, ତେବେ ଆଜି ହିଁ ସେ ଚତୁର ବ୍ୟବହାର ଆରମ୍ଭ କରିବା ପାଇଁ ଜଣେ କେଉଁ ଛୋଟ ପଦକ୍ଷେପ ନେଇପାରିବ, ଏ ବିଷୟରେ ଭାବିବା ପାଇଁ ବହୁତ କିଛି ଅଛି।